शांति अमृत धारा कार्यक्रम आपण मानको स्वागत जनाउछि। आध्यात्म प्रेमी भाई भौनी माने आमे सब चर्चा करथिले भगवान कर दिव्य कर्तव्य धारापृष्ठ को भगवान केतेबेले आसंती को समय आसंती एवं से तांकर कर्तव्य किमिति करंती। बॉम्बे रे निज घर रे जने संध्या समय बसछंती एकांत रे हठात चतुर्भुज विष्णुंकर साक्षात्कार तांको हिजि एवं से विष्णु कहछंती अहम चतुर्भुज विष्णु तत्त्वम किछि बुझि पारलेनी। हठात आनंद रे गदगद हेकि तांको पाखरे से दिन जने गुरु आसथिले। गुरु पाकु जाइकि कहछंती हे गुरुदेव आपणंक कृपावल रे आज मु भगवत दर्शन कली किंतु गुरुंकर हावभाव देखिकि से बुझि पारले जे आज जो साक्षात्कार हला मते चतुर्भुज विष्णुंकर या पछरे गुरुंकर किछि हात नाही उधे स्वयं भगवान मो उपरे ही संतुष्ट हेछन्ति। तांको एकांतर आकर्षण हेजि से बॉम्बे छाड़िकि बनारस चले जाइछन्ति। बनारस रे तांकर जणे बंधु रहथान्ति। संध्या समय तांको बंधुंकर विराट प्रसाद थिला बगीचा रे बसछन्ति एकांत रे हठात देखुछन्ति आकाश रु बड़ बड़ निहार गोला सब पड़ुछि एवं लक्ष लक्ष लोक जळी पुड़िकि पाउंश हो जाउछन्ति। कोठि भूकंप होछि कोठि प्राकृतिक विपर्यय तो कोठि ग्रह युद्ध संसार गोटे विनाशर तांडव नृत्य चारिआड़े चलुछि। ब्रह्मा बाबा कांदी पकाइछन्ति एवं भगवान को प्रार्थना करछन्ति हे प्रभु मते ई सब कोन पई देखुछन्ति मु सहि पारुनि। पर मुहूर्त रे पुणी गोटे सुंदर लाल वर्णर गोटे तत्व देखुछन्ति जोठी तारा भलिया अनेक सब आत्मा माने झिलमिल करछन्ति। से तारा गुडा सब तळु खसी आसछन्ति एवं जेतेबेले भूपृष्ठ को आसछन्ति सुंदर सुंदर देवकुमार देवकुमारी रूप रे परिणत हो जाउछन्ति। ए संसार परिवर्तन है कि स्वर्ग हो जाउछि एवं के जने तांको प्रेरणा करछि तते एमिति गोटे दुनिया बनेबा को हबो ये कहछन्ति हे प्रभु मु त जने साधारण मनीष एमिति दुनिया केमिति मु बनेबि जे। तापर से सीन हैदराबाद फेरी आसछन्ति आसला परे किछि दिन परे तांको घरे जने गुरु आसी प्रवचन करथांती। प्रवचन रे समस्त लोक बसछन्ति अधिकांश लोक बसछन्ति तांको घर परिवार सदस्य समस्त बसछन्ति। हठात ब्रह्मा बाबा दयादा लेखराज उठिकि निजे ठाकुर घर को जोठि सबदिन पूजा करंती भक्ति करंती से घर को पळै आसछन्ति। तांको जीवन रे केबे एमिति घटना घटि नथिला जेहेतु दादा लेखराज समस्तंको गुरु मानंको भगवानकर अवतार भावरे तांको देखुथांति। सत्संगर उठिकि जीवा गुरुंक प्रति अवमान बोली भाविथांति। से जीवन रे केबे एमिति करि नथिले। सेदिन जेतेबेले से सत्संगर उठिकि जाइछन्ति तांको स्त्री मन भितरे प्रश्न उठिला जे आजि बाबांकर देह बोधे खराब अछि ना कोन कौन पाई उठी गले चल देख उभय आसिकी से घर भितर जिते पशिक देखी आश्चर्यचकित हो जाइंट। ब्रह्मा बाबा आखि दुईटा जमती लाल लाल दुईटा डोला समग्र रूम ही एकदम प्रज्वलित भाया होजल्यमान देखा बाबा मस्तक ध्रुकुटी भितर गोटे सुंदर तारा जिम्ती झिलमिल करुची मुखारविंदरु शब्द उच्चारण होची निजानंद स्वरूपम शिव अहम प्रकाश स्वरूपम शिव अहम ज्ञान स्वरूपम शिव अहम। किछ समय परे बाबा तंकर पूर्व अवस्था को फेरी आसछन्ति एवं तंग स्त्री एवं बहु उभय बाबा को पचारिछन्ति बाबा ବାପା କଣ ହେଲା? କୌଣସି ଜଣେ ଲାଇଟ୍ ଥିଲା, ମାଇଟ୍ ଥିଲା, ସେ ମୋତେ ଗୋଟେ ନୂଆ ଦୁନିଆ ବନେଇବା ପାଇଁ ପ୍ରେରଣା କରୁଛି, କିନ୍ତୁ ମୁଁ କେମିତି ବନେଇବି ସେ ନୂଆ ଦୁନିଆ ମୋତେ କିଛି କହୁନି। ପର ମୁହୂର୍ତ୍ତରେ ପୁଣି ସେ ଘଟଣା, ବାବାଙ୍କର ସେମିତି ମସ୍ତକରେ ସେ ଜ୍ୟୋତି ଦେଖାଯାଉଛି, ବାବାଙ୍କ ମୁହଁରୁ ଏମିତି ଶବ୍ଦ ସବୁ ଉଚ୍ଚାରଣ ହେଉଛି କିଏ ଯେମିତି କେବେ ଶୁଣିନଥିଲା। ବାବାଙ୍କ ସମସ୍ତଙ୍କ ପରିବାର, ଅଡ଼ସ ପଡ଼ୋଶର ଲୋକ ସବୁ ଆସିକି ଶୁଣୁଛନ୍ତି, ଦେଖୁଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟଚକିତ। ଯିଏ ବି ଦେଖୁଛି ତାଙ୍କ ମସ୍ତକରେ ସେ ଲାଇଟ୍ ଦେଖୁଛି, ଜ୍ୟୋତି ଦେଖୁଛି, ବାବାଙ୍କ ମୁହଁରୁ ଉଚ୍ଚାରଣ ହେଉଛି, ହେ ଆତ୍ମାଗଣ, ତମେ ସବୁ ମୋର ସନ୍ତାନ ଅଟ, ମୁଁ ତୁମ ସବୁ ଆତ୍ମାମାନଙ୍କ ପିତା, ପରମ ପିତା, ପରମାତ୍ମା ଶିବ ଅଟେ। ମୁଁ ପରମଧାମରୁ ଆସିଛି, ବ୍ରହ୍ମ ଲୋକରୁ ଆସିଛି, ବର୍ତ୍ତମାନ ଏ ସଂସାରର ଗୋଟେ ମହାବିନାଶ ହବ, ତୁମ ସବୁ ଆତ୍ମାମାନଙ୍କୁ ଘର ବାହୁଡ଼ା ଘରକୁ ଫେରି ନେବା ପାଇଁ ଆସିଛି, ଏବେ ଚାଲ, ଦୁନିଆର ବିନାଶ ହବ। ମୁଁ ବ୍ରହ୍ମା ବିଷ୍ଣୁ ଆଉ ଶଙ୍କରଙ୍କର ରଚୟିତା ଅଟେ, ମୁଁ ସବୁ ଆତ୍ମାଙ୍କର ପିତା ଅଟେ, ମୁଁ ମହାକାଳ ଅଟେ। ଚିନ୍ତା କରନ୍ତୁ, ଏମିତି ଜଣେ କେହି ମଣିଷ କହିପାରିବ କି? ବାବାଙ୍କ ମୁହଁରୁ ଯେଉଁ ଶବ୍ଦ ଗୁଡ଼ା ଉଚ୍ଚାରଣ ହେଉଥିଲା କେବେ ବି କେହି ଶୁଣିନଥିଲେ ଏମିତି। ଏବଂ ଯିଏ ବି ଆସୁଛି, ବ୍ରହ୍ମା ବାବାଙ୍କ ବଦଳରେ ଚତୁର୍ଭୁଜ ବିଷ୍ଣୁ ଦେଖାଯାଉଛି, କୃଷ୍ଣ ଦେଖାଯାଉଛନ୍ତି, ଜ୍ୟୋତି ଦେଖାଯାଉଛି, କେହି କେହି ଧ୍ୟାନସ୍ଥ ହୋଇକି ସ୍ୱର୍ଗ ଦେଖୁଛନ୍ତି। ଯିଏ ବି ଆସିଲା ଅଧିକାଂଶକୁ ସାକ୍ଷାତକାର ହେଉଛି। ତେଣୁ ସିନ୍ଧ ହାଇଦ୍ରାବାଦରେ ଚାରିଆଡ଼େ ପ୍ରଚାର ହୋଇଗଲା କି ଏମିତି ଗୋଟେ ଅଲୌକିକ କାର୍ଯ୍ୟକ୍ରମ ଚାଲିଛି, ହଜାର ହଜାର ଲୋକ ସମାଗମ ହୋଇଛନ୍ତି ଏବଂ ପ୍ରତ୍ୟେକ ଦିନ ଏହି ଘଟଣା ଘଟି ଚାଲିଛି। ଯେଉଁ ସମୟ ପର୍ଯ୍ୟନ୍ତ ସେ ଜ୍ୟୋତି ବାବାଙ୍କ ମସ୍ତକରେ ଦେଖାଯାଉଛି, ବାବାଙ୍କ ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ଭିନ୍ନ, ବାବାଙ୍କ ମୁଖାରବିନ୍ଦୁ ଦ୍ୱାରା ଯେଉଁ ଶବ୍ଦ ଗୁଡ଼ା ଉଚ୍ଚାରଣ ହେଉଛି କେବେ କେହି ଶୁଣିବି ନଥିଲେ। କିନ୍ତୁ ସେ ଜ୍ୟୋତି ଯେତେବେଳେ ଚାଲିଯାଉଛି, ବାବା ଜଣେ ସାଧାରଣ ମଣିଷ ଭଳିଆ ତାଙ୍କ ପୂର୍ବାବସ୍ଥାକୁ ଫେରି ଆସୁଛନ୍ତି ଏବଂ ସେ ଜ୍ୟୋତି କହୁଛି ଯେ ଯୋଉ ଶରୀର ତମେ ଦେଖୁଛ, ଏ ଦାଦା ଲେଖ ରାଜ ମୁଁ ନୁହେଁ, ମୁଁ ହେଉଛି ସବୁ ଆତ୍ମାଙ୍କ ପିତା ପରମାତ୍ମା ଶିବ। ମୁଁ ଏହା ଶରୀର ଭିତରେ ପରକାୟ ପ୍ରବେଶ କରିକି ଏହା ମୁଖରବିନ୍ଦୁ ଦ୍ୱାରା କହୁଛି ଏବଂ ମୁଁ ତମ ସମସ୍ତଙ୍କୁ ଜ୍ଞାନ ଦେଇକି ଏ ସଂସାରକୁ ପରିବର୍ତ୍ତନ କରିବି। ଆଜିଠୁ ଏ ଦାଦା ଲେଖ ରାଜ ପ୍ରଜାପିତା ବ୍ରହ୍ମା ଅଟନ୍ତି, ଏହାଙ୍କ ଦ୍ୱାରା ହିଁ ଗୋଟେ ନୂଆ ଦୁନିଆର ମୁଁ ସୃଷ୍ଟି କରିବା ପାଇଁ ଆସିଛି। ତ ସବୁଦିନ ଗୋଟେ ସତ୍ସଙ୍ଗ ମଣ୍ଡଳୀର ପ୍ରାରମ୍ଭ ହୋଇଗଲା, ସେଠି ସମସ୍ତେ ଓମ୍ ଶବ୍ଦର ଉଚ୍ଚାରଣ କରୁଥିଲେ, ତେଣୁ ଓମ୍ ମଣ୍ଡଳୀ ନାଁରେ ଚାରିଆଡ଼େ ବିଖ୍ୟାତ ହୋଇଗଲା। ବାବାଙ୍କ ପାଖକୁ ସବୁଦିନ ଲୋକ ପରିବାର, ଛୋଟ ପିଲାମାନଙ୍କୁ ନେଇକି ବି ସମଗ୍ର ପରିବାର ଆସୁଥିଲେ ଏବଂ ପିଲାମାନଙ୍କ ଭିତରେ ବି ଗୋଟେ ପ୍ରକାର ଦିବ୍ୟ ପରିବର୍ତ୍ତନ ଦେଖିକି ତାଙ୍କ ମା ବାପା ବ୍ରହ୍ମା ବାବାଙ୍କୁ ରିକ୍ୱେଷ୍ଟ କରିଛନ୍ତି, ଅନୁରୋଧ କରିଛନ୍ତି କି ବାବା, ଏ ପିଲାମାନଙ୍କ ପାଇଁ ବି ଗୋଟେ ସ୍କୁଲ ଯଦି ଆଧ୍ୟାତ୍ମିକ ବିଦ୍ୟାଳୟ ଖୋଲାଯାଏ, ଯେଉଁଠି ଏମାନଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦିଆଯାଏ, ଏମାନଙ୍କର ଚରିତ୍ରର ବିକାଶ ହୁଅନ୍ତା। ତେଣୁ ବାବା ତାଙ୍କର ଅନୁରୋଧ କ୍ରମରେ ପ୍ରାୟ 400 ପାଖାପାଖି ଛୋଟ ଛୋଟ କନ୍ୟାମାନଙ୍କୁ ଏକତ୍ରିତ କରିଛନ୍ତି। 5-10 ବର୍ଷର ବୟସର ଛୋଟ ଝିଅମାନଙ୍କୁ ନେଇକି ଗୋଟେ ବୋର୍ଡିଂ ସ୍କୁଲ ଆରମ୍ଭ କରିଛନ୍ତି, ଯାହା ନାଁ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ରଖାଯାଇଛି ଏବଂ ଏହାର ପ୍ରାରମ୍ଭ ହାଇଦ୍ରାବାଦରୁ କରାଚିରେ ସେମାନେ ସବୁ ସ୍ଥାନାନ୍ତରିତ ହୋଇକି ଆରମ୍ଭ କରିଛନ୍ତି ଏବଂ କରାଚିରେ ପ୍ରାୟ ବାବା ସେ 400 ଜଣ ଝିଅଙ୍କୁ, ସେଠି କିଛି ଜଣ ପରିବାର ବି ଥିଲେ, ପରିବାର ସହିତ ସେଠି ଆସିକି ସମର୍ପିତ ହୋଇଥିଲେ ଏବଂ ବ୍ରହ୍ମା ବାବାଙ୍କର ସମଗ୍ର ପରିବାର ଏବଂ ଏମିତି ସବୁ 400 ଝିଅଙ୍କୁ ନେଇକି ବ୍ରହ୍ମା ବାବା ପ୍ରଜାପିତା ବ୍ରହ୍ମା କୁମାରୀ ବିଶ୍ୱବିଦ୍ୟାଳୟ ଆରମ୍ଭ କରିଛନ୍ତି। ସେ ଝିଅମାନଙ୍କୁ 14 ବର୍ଷ କାଳ ପର୍ଯ୍ୟନ୍ତ, ବାବା 1937ର କଥା ଏହିସବୁଗୁଡ଼ା, 37ରୁ 1950 ପର୍ଯ୍ୟନ୍ତ, ମଝିରେ ଭାରତ ପାକିସ୍ତାନ ବିଭାଜନ ହୋଇଛି, କିନ୍ତୁ 14 ବର୍ଷ କାଳ ପର୍ଯ୍ୟନ୍ତ ବାବା ଝିଅମାନଙ୍କୁ ଆଧ୍ୟାତ୍ମିକ ଶିକ୍ଷା ସହିତ ଅନେକ କଥାର ଟ୍ରେନିଂ ଦେଇଛନ୍ତି। ଗାଡ଼ି କେମିତି ଚଲାଇବା, ଖାଦ୍ୟପେୟ କେମିତି ବନାଇବା, ନିଜ କପଡ଼ା ଲତା କେମିତି ସଫା କରିବା, ସବୁ ଜିନିଷ, ଜୀବନର ଅନେକ ଏମିତି କପଡ଼ା ସିଲେଇବା, ଜୋତା ବନାଇବା, ଝାଡ଼ୁ ପୋଛା କରିବାଠୁ ଆରମ୍ଭ କରିକି ସବୁ ଜିନିଷର ଟ୍ରେନିଂ ବାବା ସେ ଝିଅଗୁଡ଼ାକୁ ଦେଇଛନ୍ତି ଏବଂ ତା ସହିତ ଆଧ୍ୟାତ୍ମିକ ଶିକ୍ଷାରେ ସେମାନଙ୍କୁ ଅନୁପ୍ରାଣିତ କରିକି ପୁରୁଣା ଦୁନିଆରୁ ବିଲକୁଲ କଟ୍ ଅଫ୍ କରିକି ତାଙ୍କୁ ଆଦର୍ଶ ରୂପରେ ଗଢ଼ିଛନ୍ତି। ମସିହାରେ ଭାରତ ପାକିସ୍ତାନ ବିଭାଜନ ପରେ ବାବା ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି, ଚାଲ ଆମେ ସମସ୍ତେ ଭାରତକୁ ଯିବା, ଭାରତ ହିଁ ଦେବଭୂମି, ଭାରତବର୍ଷ ହିଁ ବାସ୍ତବରେ ଦେବଭୂମି ଥିଲା, ତେଣୁ ସେଠି ହିଁ ଏହି ଆଧ୍ୟାତ୍ମିକ ଜ୍ଞାନର ପ୍ରଚାର ପ୍ରସାର ଆମେ କରିପାରିବା, ତେଣୁ ସମସ୍ତେ ଭାରତବର୍ଷକୁ ଆବୁ ପର୍ବତକୁ 1950 ସ୍ଥାନାନ୍ତରିତ ହୋଇଯାଇଛନ୍ତି ଏବଂ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱର ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ରୂପରେ ଆବୁ ପର୍ବତରେ ହିଁ ସ୍ଥାପନା କରାହୋଇଛି ଏବଂ ଏଇଠୁ 14 ବର୍ଷ ପରେ ସେ ଛୋଟ ଝିଅଗୁଡ଼ା ବଡ଼ ହୋଇଯାଇଛନ୍ତି, ପ୍ରାପ୍ତବୟସ୍କ ହୋଇଯାଇଛନ୍ତି। ସେମାନଙ୍କୁ ବାବା ଚାରିଆଡ଼େ ପଠାଇ ଦେଇଛନ୍ତି, ଦିଲ୍ଲୀ, କଲିକତା, ଲକ୍ଷ୍ନୌ, ବମ୍ବେ ଆଦି ଆଦି, ଏହି ଜ୍ଞାନର ପ୍ରଚାର ପ୍ରସାର କରିବା ପାଇଁ ସେ ଝିଅମାନଙ୍କୁ ବାବା ଅନୁପ୍ରାଣିତ କରିଛନ୍ତି। ତମେ ସବୁ ଶିବ ଶକ୍ତି ସେନା ଯାଅ, ସମଗ୍ର ବିଶ୍ୱରେ ସନ୍ଦେଶ ଦିଅ କି ଧାରାପୃଷ୍ଠକୁ ଶିବ ପରମାତ୍ମାଙ୍କର ଅବତରଣ ହୋଇସାରିଛି। ସେ ଝିଅଗୁଡ଼ା ଯାଇକି ପୁଣି ବିଭିନ୍ନ ସହରରେ ବାବାଙ୍କୁ ଶିକ୍ଷାର ପ୍ରଚାର ପ୍ରସାର କରିଛନ୍ତି। ଯେଉଁମାନେ ଜିଜ୍ଞାସୁମାନେ ଏସବୁ କଥା ଜାଣିବା ପାଇଁ ରୁଚି ରଖୁଥିଲେ ସେମାନଙ୍କୁ ସବୁ ବାବାଙ୍କ ପାଖକୁ ନେଇ ଆସୁଥିଲେ ସେମାନେ ଏବଂ ଧୀରେ ଧୀରେ ଆବୁ ପର୍ବତକୁ ବହୁତ ଲୋକଙ୍କର ସମାଗମ ହୋଇଚାଲିଛି। ବାବା ଏଠି ପ୍ରଥମରେ ଗୋଟିଏ ଛୋଟ ସ୍ଥାନ ନେଇକି ଆରମ୍ଭ କରିଥିଲେ, ଯେଉଁଟା ଆଜି ପାଣ୍ଡବ ଭବନ ନାମରେ ପ୍ରସିଦ୍ଧ ଅଟେ। ଦେଖାଗଲା ଧୀରେ ଧୀରେ ଅନେକ ସହରରୁ ବାବାଙ୍କୁ ଦେଖିବା ପାଇଁ, ବାବାଙ୍କ କଥା ଶୁଣିବା ପାଇଁ ବାବାଙ୍କର ଅନେକ ସନ୍ତାନ ଆସିଲେ ଏବଂ ବାବା ଅନେକ ସବୁ ତାଙ୍କ ପାଇଁ ରହିବା ପାଇଁ ବ୍ୟବସ୍ଥାର ଆରମ୍ଭ କଲେ। ବାବା କେବେ ବି କାହାକୁ ଅନୁଭବ କରେଇଲେନି ଯେ ସେ ଜଣେ ଗୁରୁ ଅଟନ୍ତି। ବାବା ସବୁବେଳେ କହୁଥିଲେ, ମୁଁ ବି ଜଣେ ସାଧାରଣ ମଣିଷ, ମୋର ସୌଭାଗ୍ୟ କି ସ୍ୱୟଂ ପରମାତ୍ମା ଭଗବାନ ଶିବ ମୋ ଶରୀର ଭିତରେ ପରକାୟ ପ୍ରବେଶ କରିକି ମୋ ମୁଖାରବିନ୍ଦ ଦ୍ୱାରା ଜ୍ଞାନ ଶୁଣୁଛନ୍ତି, ଯାହା ମୁଁ ବି ଶୁଣିକି ମୋ ଜୀବନରେ ପରିବର୍ତ୍ତନ ହେଉଛି, ତୁମମାନେ ବି ଶୁଣୁଛ, ମୁଁ ତୁମ ଭଳିଆ ଜଣେ ସାଧାରଣ ମଣିଷ। ବାବା ନିଜର ଗୋଡ଼ ବି କାହାକୁ ଛୁଇଁ ଦେଉନଥିଲେ, ସ୍ପର୍ଶ କରିଦେଉନଥିଲେ, କାହାଠୁ ଫୁଲଟିଏ ବି ସ୍ୱୀକାର କରୁନଥିଲେ। ପଲଟା ନିଜେ ପାଣି ଲୋଟା ଧରିକି ଛିଡ଼ା ହୋଇକି ରହୁଥିଲେ, କିଏ ଆସିଲେ ତା ଗୋଡ଼ ଧୋଇ ଦେଉଥିଲେ, ଏତେ ବୟସ ହୋଇଯାଇଥିଲାଣି ବାବାଙ୍କୁ। ତେଣୁ ପିତୃବତ୍ ସ୍ନେହ ମମତା ଦେଇକି ସମସ୍ତଙ୍କୁ ନିଜର କରି ପକାଉଥିଲେ। ଯିଏ ବି ଥରେ ଆସିଥିଲା ବାବାଙ୍କ ସ୍ନେହରେ ଏମିତି ବାନ୍ଧି ହୋଇଯାଉଥିଲା, ତା ଜୀବନରେ ସଦାକାଳ ପାଇଁ ତାର ପରିବର୍ତ୍ତନ ହୋଇଯାଉଥିଲା। ତେଣୁ ବ୍ରହ୍ମା ବାବାଙ୍କ ଶରୀର ଭିତରେ ଶିବ ବାବା ସବୁଦିନ ଆସିକି ଯେଉଁ ଶିକ୍ଷା ଦେଉଥିଲେ, ସେହି ପାଠ ବିଭିନ୍ନ ଆଡ଼କୁ ଛପା ହୋଇକି ପଠାଉଥିଲା, ଆଉ ସବୁ ସେବା କେନ୍ଦ୍ର ଗୁଡ଼ାରେ ବିଭିନ୍ନ ଜାଗାରେ ସହରରେ ଖୋଲିଲା। ଭଉଣୀମାନେ ଯେଉଁ ବଡ଼ ହୋଇଯାଇଥିଲେଣି ସେମାନେ ସେଠି ସତ୍ସଙ୍ଗ ଆରମ୍ଭ କଲେ ଏବଂ ଏହି ସଂସ୍ଥାର ଶାଖା ପ୍ରଶାଖା ଆରମ୍ଭ ହୋଇଗଲା, ଏବଂ ସେ ଶିକ୍ଷା ସବୁଦିନ ଚାଲୁଥାଏ। ଏବଂ ପରମାତ୍ମା ଶିବଙ୍କୁ ଏବଂ ବ୍ରହ୍ମା ବାବାଙ୍କୁ ଦେଖିବା ପାଇଁ ବିଭିନ୍ନ ସହରରୁ ଲୋକ ଆସିବାକୁ ଆରମ୍ଭ କଲେ। ଧୀରେ ଧୀରେ ଏ ସଂସ୍ଥାର ବୃଦ୍ଧି ହେବାକୁ ଚାଲିଲା, ଏବଂ ଆଜି ଏମିତି ଗୋଟିଏ ସ୍ଥିତି ଆସିଯାଇଛି ସମଗ୍ର ବିଶ୍ୱରେ, 100ରୁ ବି ଉର୍ଦ୍ଧ୍ୱ ଦେଶରେ ଏହି ବିଶ୍ୱବିଦ୍ୟାଳୟର ଶାଖା ପ୍ରଶାଖା ଆଜି କାର୍ଯ୍ୟରତ। ବାବା 400ଟା ଛୋଟ ଛୋଟ ଝିଅଙ୍କୁ ନେଇକି ଆରମ୍ଭ କରିଥିଲେ ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ, କିନ୍ତୁ ଆଜି ସମଗ୍ର ବିଶ୍ୱରେ 10,000ରୁ ବି ବେଶି ଭଉଣୀମାନେ ତାଙ୍କ ଜୀବନକୁ ଏହି ସଂସ୍ଥା ପାଇଁ ଉତ୍ସର୍ଗ କରିଦେଇଛନ୍ତି। ସ୍ୱୟଂ ପରମାତ୍ମାଙ୍କୁ ସମସ୍ତେ ଚିହ୍ନିକି ତାଙ୍କ କାର୍ଯ୍ୟରେ ସହଯୋଗୀ ହୋଇକି ଏହି ବିଶ୍ୱବିଦ୍ୟାଳୟର ପ୍ରଚାର ପ୍ରସାର ବଢ଼ି ଚାଲିଛି। ତେଣୁ ଦେଖନ୍ତୁ ଭଗବାନ ନିଜେ କେମିତି ଆସିକି ତାଙ୍କ ଦିବ୍ୟ କର୍ତ୍ତବ୍ୟ କରି ଚାଲିଛନ୍ତି। ତ ପ୍ରଜାପିତା ବ୍ରହ୍ମା ଆମେ ଯାହାକୁ କହୁଛୁ, ସେ ଜଣେ ସାଧାରଣ ମଣିଷ, ତେଣୁ ଚିତ୍ରକାର ତାଙ୍କୁ ଦାଢ଼ି ନିଶ ଦେଖାଇ ଦେଇଛନ୍ତି ଚିତ୍ରରେ। ଦେବତାମାନଙ୍କର କେବେ ଦାଢ଼ି ନିଶ ନଥାଏ, ରାମ ଓ କୃଷ୍ଣଙ୍କୁ ଦେଖିଛନ୍ତି। ବ୍ରହ୍ମା ଜଣେ ମଣିଷ ହୋଇଥିବାରୁ ତାଙ୍କୁ ଦାଢ଼ି ନିଶ ବୁଢ଼ା ରୂପରେ ଦେଖାଯାଇଛି, ଦେବତାମାନଙ୍କୁ ବୁଢ଼ା ରୂପରେ କେବେ ଦେଖାଯାଏନି। ତ ଏମିତି ଜଣେ ସାଧାରଣ ମଣିଷ ଯାହାକୁ ଭଗବାନ ବ୍ରହ୍ମା ବନେଇ ଦିଅନ୍ତି, ଏବଂ ସେ ଯାଇକି ପ୍ରଥମ ଦେବତା ବନନ୍ତି, ତେଣୁ ବ୍ରହ୍ମାଙ୍କୁ ଆଦିଦେବ ବୋଲି ବି କୁହାଯାଏ। ଏବଂ ପରେ ପରେ ଯିଏ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣ ହୁଏ ସେମାନେ ବି ଦେବୀ ଦେବତା ହୁଅନ୍ତି, ଏବଂ ସତ୍ୟଯୁଗ ତ୍ରେତାଯୁଗରେ ମିଶିକି ସମ୍ପୂର୍ଣ୍ଣ 33 କୋଟି ଦେବୀ ଦେବତା ହୁଅନ୍ତି। ତେଣୁ ଆଜି ପର୍ଯ୍ୟନ୍ତ ଆମେ ତାଙ୍କର ଗାୟନ ଆମେ ପୁରାଣ ଶାସ୍ତ୍ରରେ ଶୁଣୁଛୁ। ତେଣୁ ଭଗବାନ ଆସିକି ନିଜେ ବ୍ରହ୍ମାଙ୍କ ଦ୍ୱାରା ତାଙ୍କ ଦିବ୍ୟ କର୍ତ୍ତବ୍ୟ କରିଚାଲିଛନ୍ତି, ଏବଂ ଏହି ସଂସ୍ଥା ମାଧ୍ୟମ ଦ୍ୱାରା ଗୁପ୍ତ ରୂପରେ ଭଗବାନ ଜ୍ଞାନ ଯୋଗର ଶିକ୍ଷା ଦେଇକି ବିଶ୍ୱର ପରିବର୍ତ୍ତନ କାର୍ଯ୍ୟ କରିଚାଲିଛନ୍ତି। ତ ସମଗ୍ର ବିଶ୍ୱରେ ଗୋଟିଏ ନୂଆ ଦୁନିଆର ସ୍ଥାପନା ବ୍ରହ୍ମା ଦ୍ୱାରା କାର୍ଯ୍ୟ ଚାଲିଛି। କିଛି ବର୍ଷ ଭିତରେ ହିଁ ଯେଉଁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦେଖୁଛନ୍ତି, ଯେତେ ସବୁ ବମ୍ ସବୁ ତିଆରି ହୋଇସାରିଲାଣି ଦୁନିଆରେ, ଯେମିତି ଘର ଘର ଭିତରେ, ଜାତି ଜାତି ଭିତରେ, ଧର୍ମ ଧର୍ମ ଭିତରେ ଯେମିତି ପ୍ରକାର ମନମାଳିନ୍ୟ ହୋଇଚାଲିଛି, ଦେଶ ଦେଶ ଭିତରେ ଗୃହଯୁଦ୍ଧ ହେବ, ଏ ସଂସାରର ଗୋଟେ ଏମିତି ପରିବର୍ତ୍ତନ ସମୟ ଏବେ ଆସିସାରିଛି। ଦେଖିବେ ଗୋଟେ ମହାବିନାଶ ଅତି ନିକଟ ଭବିଷ୍ୟତରେ ଆମେ ଦେଖିବା, ଏବଂ ଏ ଦୁନିଆର ବିନାଶ ହୋଇଯିବ, ଗୋଟେ ନୂଆ ଦୁନିଆର ପ୍ରାରମ୍ଭ ହେବ, ଏବଂ ସେହି ଦୁନିଆରେ ବିଷ୍ଣୁ ରୂପରେ କେମିତି ପୁଣି ତାର ପାଳନ ହେବ, ଏ କଥାର ରହସ୍ୟ ସବୁ ମୁଁ ପରେ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରାଞ୍ଜଳ ଭାବରେ ବୁଝେଇବି। କହିବାର ତାତ୍ପର୍ଯ୍ୟ ହେଲା, ଭଗବାନ ତାଙ୍କର ଦିବ୍ୟ କର୍ତ୍ତବ୍ୟ ଏବେ ଧରାପୃଷ୍ଠରେ କରିଚାଲିଛନ୍ତି, ଗୁପ୍ତ ରୀତିରେ ଏସବୁ ଚାଲିଛି, ତେଣୁ ଏହାକୁ ଗୁପ୍ତେଶ୍ୱର ବୋଲି କୁହାଯାଏ। ଯଦି ଭଗବାନ ଚତୁର୍ଦ୍ଧାମୂର୍ତ୍ତି ବିଷ୍ଣୁ ରୂପରେ ଧରାପୃଷ୍ଠକୁ ଆସିଯିବେ ବା କୃଷ୍ଣ ରୂପରେ ଆସିଯିବେ, କ'ଣ ହେବ ଧରାପୃଷ୍ଠର ଚିନ୍ତା କରନ୍ତୁ। ଲୋକ ତ ତାଙ୍କୁ ଦେଖିବା ପାଇଁ ବାଡ଼ିଆ ପିଟା ହୋଇକି ମରିଯିବେ, ଭଗବାନ ଆଉ ଲୋକଙ୍କୁ ପରିବର୍ତ୍ତନ କ'ଣ କରିବେ? ତେଣୁ ଭଗବାନ ଯେତେବେଳେ ଧରାପୃଷ୍ଠକୁ ଆସନ୍ତି, ଅତି ଗୁପ୍ତ ରୀତିରେ ଆସନ୍ତି, ଧୀରେ 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 ଲୋକ ରିଏଲାଇଜ୍ କରିକି ଧରାପୃଷ୍ଠରେ ପରିବର୍ତ୍ତନ ହୁଏ। ତେଣୁ ଶିବଙ୍କୁ ଗୁପ୍ତେଶ୍ୱର ବୋଲି ଆମେ କହିଥାଉ, ଏବଂ ଶିବଙ୍କର ଅବତରଣର ଉତ୍ସବ ଆମେ ସବୁ ଶିବରାତ୍ରୀ ମନାଉଛେ, ପାଳନ କରୁଛେ, ତା ବିଷୟରେ ମୁଁ ପରେ କହିବି। ତେଣୁ ଭଗବାନଙ୍କର ଦିବ୍ୟ କର୍ତ୍ତବ୍ୟ କ'ଣ? ପତିତ ମଣିଷକୁ ପାବନ ବନେଇବା, ନରକକୁ ସ୍ୱର୍ଗ ବନେଇବା, ମଣିଷକୁ ଦେବତା ବନେଇବା, ଏବଂ ବ୍ରହ୍ମା ଦ୍ୱାରା ସ୍ଥାପନା, ବିଷ୍ଣୁ ଦ୍ୱାରା ପାଳନ, ଶଙ୍କରଙ୍କ ଦ୍ୱାରା ବିନାଶ କରିବା, ବୁଝିଲେ? ତେଣୁ ଆମେ ପୁଣି ଚର୍ଚ୍ଚା କରିବା କି ଆଜି ପର୍ଯ୍ୟନ୍ତ ଆମେ ଶିବରାତ୍ରୀ କେମିତି ପାଳନ କରୁଛୁ, ଏବଂ ସେ ଶିବରାତ୍ରୀର ଗୁହ୍ୟ ରହସ୍ୟ କ'ଣ? ଦୁନିଆରେ ଲୋକ ଶିବରାତ୍ରୀ ପାଳନ କରୁଛନ୍ତି, କିନ୍ତୁ ସେଟା କାହାର ସ୍ମୃତିରେ କରାହେଉଛି, ତାର ଗୁହ୍ୟ ରହସ୍ୟ କ'ଣ, ସେଟା କେମିତି ପାଳନ କରିବା, ଆମେ ଆସନ୍ତା ଚର୍ଚ୍ଚାରେ ଏ ବିଷୟରେ ଚର୍ଚ୍ଚା କରିବା ଭଲ ଭାବରେ, ବୁଝିଲେ? ଆଚ୍ଛା।